ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ନାମ୍ବିଆ ସହ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କଲା ଭାରତ। ଆଜି ରାଞ୍ଚିରେ 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 50,000ରୁ ଅଧିକ ନିଯୁକ୍ତି ପ୍ରଦାନ କରିବ ରେଳବାଇ। ଶ୍ରୀଲଙ୍କା ଉପରେ 14% ରପ୍ତାନୀ ଶୁଳ୍କକୁ ହ୍ରାସ କଲା ଆମେରିକା। ଏବଂ ମହିଳା କ୍ରିକେଟ୍ର ଚତୁର୍ଥ T20 ମ୍ୟାଚ୍ରେ 6 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦେଶୀୟ ଗସ୍ତ ଶେଷ କରିଛନ୍ତି। ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା ଏବଂ ବ୍ରାଜିଲ ଗସ୍ତ ଶେଷ କରିବା ପରେ ଶେଷ ପର୍ଯ୍ୟାୟରେ ନାମ୍ବିଆ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମ୍ବିଆରେ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ଏବଂ ସ୍ୱାସ୍ଥ୍ୟ ଔଷଧ କ୍ଷେତ୍ରରେ ସହଯୋଗ ଲାଗି 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ନାମ୍ବିଆରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଆରମ୍ଭ କରିବା ଏବଂ ଭାରତ ଦ୍ୱାରା ନେତୃତ୍ୱାଧୀନ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଓ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ନାମ୍ବିଆର ଭାଗିଦାରିତା ନେଇ ମଧ୍ୟ ଘୋଷଣା କରାଯାଇଛି। ଏହି ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦାମୁରବି କହିଛନ୍ତି, ଗତକାଲି ୱିଣ୍ଡହୋକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି ନଇ ଦୁତ୍ୟାହାଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ଖଣିଜ ପଦାର୍ଥ, ହାଇଡ୍ରୋକାର୍ବନ, ପ୍ରତିରକ୍ଷା ସହଯୋଗ, ସ୍ୱାସ୍ଥ୍ୟ ସହଭାଗିତା, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ପରିବେଶ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀ ରବି କହିଛନ୍ତି, ନାମ୍ବିଆ ହେଉଛି ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ UPI ଭଳି ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ସହିତ ଚୁକ୍ତି କରାଯାଇଛି। ଉଭୟ ନେତା ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।
सवाल उठा है कि एनवायरमेंट के बारे में दोनों देश की क्या पार्टनरशिप होगी। आप जानते हैं 22 में इंडिया और नामीबिया की पार्टनरशिप की वजह से हम चीता रिलोकेट किया। अभी उसका सेकंड फेज का बात चल रहा है, लेकिन ये तो सक्सेसफुल पार्टनरशिप है दोनों को देश के बीच में, और उसको बढ़ाना पड़ेगा। और एक्सपर्ट्स के बीच में अभी चर्चा चल रहा है, तो देखना पड़ेगा कि कहां तक हम इसको सेकेंड फेज में ले आ सकते हैं।
ପ୍ରଧାନମନ୍ତ୍ରୀଙ୍କ ନାମ୍ବିଆ ଗସ୍ତ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ଏବଂ ଭାରତ ନାମ୍ବିଆ ସମ୍ପର୍କର ଐତିହାସିକ ମୁହୂର୍ତ୍ତକୁ ସୂଚାଉଛି। ପ୍ରାୟ 3 ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ସମ୍ପଦ ସମୃଦ୍ଧ ଦକ୍ଷିଣ ଆଫ୍ରିକା ଦେଶଗୁଡ଼ିକ ଗସ୍ତ କରିଥିଲେ। ଗସ୍ତକାଳରେ ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ଭିତ୍ତିଭୂମି ଏବଂ କ୍ଷମତା ସୁଦୃଢ଼ୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ହୋଇଛି। ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା କ୍ଷେତ୍ରରେ ଏବଂ ନାମ୍ବିଆର ସାମଗ୍ରିକ ବିକାଶ କ୍ଷେତ୍ରରେ ଭାଗିଦାରିତା ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ନାମିବିଆ ଯାତ୍ରା ଉନ୍କେ 5 ଦେଶୋ କେ ଦୌରେ କା ଅନ୍ତିମ ଚରଣ ଥି, ଯୋ ଭାରତ ଓ ନାମିବିଆ କେ ଦ୍ୱିପକ୍ଷୀୟ ସମ୍ବନ୍ଧୋ କେ ଲିଏ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ସାବିତ ହୁଏ। ଲଗଭଗ 30 ବର୍ଷୋ କେ ବାଦ ଭାରତୀୟ ପ୍ରଧାନମନ୍ତ୍ରୀ କି ନାମିବିଆ କି ୟେ ପହଲି ଯାତ୍ରା ଥି। ଦୋନୋ ଦେଶୋ କେ ବିଚ୍ ସ୍ୱାସ୍ଥ୍ୟ ସେବାଏ, UPI ଜୈସୀ ଡିଜିଟାଲ ଭୁଗତାନ ପ୍ରଣାଳୀ ଔର କୌଶଲ ବିକାଶ ଜୈସେ କ୍ଷେତ୍ରୋ ମେ ନଇ ସାଝେଦାରୀ ଇସ୍ ଯାତ୍ରା କି ପ୍ରମୁଖ ସଫଲତା ରହି। ନାମିବିଆ କେ ବିକାଶ ମେ ସାଝେଦାରୀ କେ ସାଥ ସାଥ ଆଫ୍ରିକା କେ ସାଥ ଅପନେ ରିଶ୍ତୋ କୋ ମଜବୁତ ବନାନେ ମେ ଭି ଇସ୍ ଯାତ୍ରା କା ଯୋଗଦାନ ରହା। ୱିଣ୍ଡହୋକ୍ ପହଞ୍ଚନେ ପର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କା ଗାର୍ଡ ଅଫ୍ ଅନର କେ ସାଥ ଭବ୍ୟ ସ୍ୱାଗତ କିଆ ଗ୍ୟା। ଭାରତୀୟ ସମୁଦାୟ ଦ୍ୱାରା ଭି ପ୍ରଧାନମନ୍ତ୍ରୀ କା ଉତ୍ସାହ ପୂର୍ବକ ସ୍ୱାଗତ କିଆ ଗ୍ୟା। ପ୍ରଧାନମନ୍ତ୍ରୀ ନେ ବିଦେଶ ମେ ରହତେ ହୁଏ ଅପନି ସଂସ୍କୃତି କୋ ଜୀବିତ ରଖନେ କେ ଲିଏ ପ୍ରବାସୀ ଭାରତୀୟୋ କି ସରାହନା ଭି କି ଥି। ପ୍ରଧାନମନ୍ତ୍ରୀ ନେ ଅପନେ ପ୍ରବାସ କେ ଦୌରାନ ନାମିବିଆ କେ ରାଷ୍ଟ୍ରପିତା ସ୍ୟାମ୍ ନୁଜୁମା କୋ ନ୍ୟାସନାଲ ହିରୋଜ ଏକର ପର ଜାକର ଶ୍ରଦ୍ଧାଞ୍ଜଲି ଅର୍ପିତ କି ଥି। ଇସ୍ ମୌକେ ପର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋ ନାମିବିଆ କେ ସର୍ବୋଚ୍ଚ ନାଗରିକ ସମ୍ମାନ ସେ ଭି ସମ୍ମାନିତ କିଆ ଗ୍ୟା, ଯୋ ଭାରତ ଓ ନାମିବିଆ କେ ବିଚ୍ ବଢ଼ତେ ବିଶ୍ୱାସ ଓ ଗହରେ ସମ୍ବନ୍ଧୋ କା ପ୍ରତୀକ ହେ। କୁଲ ମିଲା କେ ୟେ ଯାତ୍ରା ସିର୍ଫ ଦ୍ୱିପକ୍ଷୀୟ ସମ୍ବନ୍ଧୋ କୋ ମଜବୁତ ବନାନେ ତକ ସୀମିତ ନହିଁ ଥି, ବଲକି ସ୍ୱାସ୍ଥ୍ୟ, ତକନିକ ଓ ଶିକ୍ଷା ଜୈସେ କ୍ଷେତ୍ରୋ ମେ ମିଲକର କାମ କରକେ ଭାରତ କି ବୈଶ୍ୱିକ ଦକ୍ଷିଣ ନୀତି କୋ ଔର ଆଗେ ବଢ଼ାନେ ୱାଲି ସାବିତ ହୁଏ। ଆକାଶବାଣୀ ସମାଚାର କେ ଲିଏ ୱିଣ୍ଡହୋକ୍ ସେ ମେ ଅପର୍ଣ୍ଣା ଖୁଣ୍ଟ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଞ୍ଚିରେ 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପୂର୍ବାଞ୍ଚଳ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗର 70 ଜଣ ପ୍ରତିନିଧି ଯୋଗଦେବେ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବାବେଳେ ବିହାରରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ପଶ୍ଚିମବଙ୍ଗରୁ ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟାଚାର୍ଯ୍ୟ ପ୍ରତିନିଧିତ୍ୱ କରିବେ। ଝାଡ଼ଖଣ୍ଡରୁ ସେଠାକାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ପ୍ରତିନିଧିତ୍ୱ କରିବେ। ବୈଠକରେ ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିଚାରାଧୀନ ଆନ୍ତଃରାଜ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଏହି ବୈଠକ ପାଇଁ 20ଟିରୁ ଅଧିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କେନ୍ଦ୍ରଠାରୁ 1,36,000 କୋଟି ଟଙ୍କାର ପ୍ରାପ୍ୟ ଦାବି ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ ବୈଠକରେ ଝାଡ଼ଖଣ୍ଡ ସରକାର 14ଟି ଜିଲ୍ଲାରେ ସୁରକ୍ଷା ସମ୍ବନ୍ଧୀୟ ଦେୟ ପାଣ୍ଠି ପୁନଃସ୍ଥାପନ କରିବା ଲାଗି ଅନୁରୋଧ କରିବେ। ଏହାବ୍ୟତୀତ ବିହାର ସହିତ ସମ୍ପତ୍ତି ଓ ଦାୟିତ୍ୱ ବଣ୍ଟନ ଏବଂ ପଶ୍ଚିମବଙ୍ଗ ସହ ଜଳ ବଣ୍ଟନ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଫ୍ରିକାକୁ କେବଳ କଞ୍ଚାମାଲର ଉତ୍ସ ଭାବେ ବିବେଚନା କରାଯିବା ଉଚିତ ନୁହେଁ, ବରଂ ଏକ ମହାଦେଶ ଭାବରେ ସ୍ଥାୟୀ ଅଭିବୃଦ୍ଧିର ନେତୃତ୍ୱ ନେବା ପାଇଁ ନାମ୍ବିଆ ସମର୍ଥ ବୋଲି ସେ କହିଛନ୍ତି। ସେଠାକାର ସଂସଦକୁ ସମ୍ବୋଧିତ କରି ଶ୍ରୀ ମୋଦି ଆଫ୍ରିକୀୟ ସଂଘର 2063 ଏଜେଣ୍ଡାକୁ ସମର୍ଥନ କରିବା ସହ ଏହାର ଶିଳ୍ପାୟନ ଲକ୍ଷ୍ୟ ପାଇଁ ଭାରତ ସମର୍ଥନ କରିବ ବୋଲି କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, କେବଳ ନିଜସ୍ୱ ଶକ୍ତି ନୁହେଁ ବରଂ ସହଭାଗିତା ମାଧ୍ୟମରେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ଭବିଷ୍ୟତ ନିର୍ମାଣ ଦିଗରେ ଅଗ୍ରସର ହେବା ଆବଶ୍ୟକ। ଆଫ୍ରିକାରେ ଦକ୍ଷତା ନିର୍ମାଣ, ନିଯୁକ୍ତି ସୃଷ୍ଟି ଏବଂ ନବସୃଜନକୁ ପ୍ରୋତ୍ସାହନ କରିବା ଦିଗରେ ଭାରତ ସମସ୍ତ ସହାୟତା ଯୋଗାଇଦେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନାମ୍ବିଆ ତା'ର ପ୍ରଥମ ମହିଳା ରାଷ୍ଟ୍ରପତି ନିର୍ବାଚିତ କରିବା ଗଣତାନ୍ତ୍ରିକ ଶକ୍ତିର ଏକ ଦୃଢ଼ ପ୍ରତିଫଳନ। ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରିଥିଲେ। 2025-26 ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଭାରତୀୟ ରେଳବାଇ 9,000ରୁ ଅଧିକ ନିଯୁକ୍ତି ପ୍ରଦାନ କରିଛି। ଏହି ଆର୍ଥିକ ବର୍ଷର ଶେଷ ସୁଦ୍ଧା 50,000ରୁ ଅଧିକ ନିଯୁକ୍ତି ପ୍ରଦାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। 2024 ନଭେମ୍ବର ପରଠାରୁ ରେଳବାଇ ଚୟନ ବୋର୍ଡ 55,197 ପଦବୀ ପାଇଁ 1,86,00,000 ପରୀକ୍ଷାର୍ଥୀଙ୍କୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବା ଲାଗି ସୁଯୋଗ ଦେଇଛି। 2024 ପରଠାରୁ 1,08,00,000 ପଦବୀ ନିମନ୍ତେ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ଅଧିକ 50,000 ନିଯୁକ୍ତି ଦେବା ଲାଗି ବ୍ୟବସ୍ଥା କରାଯାଉଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହିସବୁ ପଦବୀଗୁଡ଼ିକ ପୂରଣ କରିବା ନିମନ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏକ କଠିନ ବ୍ୟାପାର ହୋଇଥିବାବେଳେ ପରୀକ୍ଷାର୍ଥୀମାନଙ୍କ ବାସସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର କରିବା ଲାଗି ପଦକ୍ଷେପ ନିଆଯାଉଛି। ବିଶେଷକରି ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରିବା ଲାଗି ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଆଧାର ଆଧାରିତ EKYC ଚିହ୍ନଟ ପ୍ରକ୍ରିୟା କରାଯାଉଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏ କ୍ଷେତ୍ରରେ 95% ସଫଳତା ମିଳିପାରିଛି। ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କପି ରୋକିବା ଲାଗି 100% ଇଲେକ୍ଟ୍ରୋନିକ୍ ଜାମର୍ ବ୍ୟବହାର କରାଯାଉଛି। ଶ୍ରୀଲଙ୍କା ଉପରେ ଲାଗୁ ହୋଇଥିବା 44% ରପ୍ତାନୀ ଶୁଳ୍କକୁ ଆମେରିକା 30%କୁ ହ୍ରାସ କରିଛି। ଆସନ୍ତା ମାସ 1 ତାରିଖରୁ ଏହି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଶ୍ରୀଲଙ୍କାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟରେ ଚଳିତ ବର୍ଷ ମଇ ମାସରେ ୱାଶିଂଟନ୍ରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଆଧାରରେ ଏହି ଶୁଳ୍କ ହ୍ରାସ କରାଯାଇଛି। ଶୁଳ୍କ ହ୍ରାସ କରାଯାଇଥିଲେ ମଧ୍ୟ ଶ୍ରୀଲଙ୍କାର ଅର୍ଥନୈତିକ ପୁନରୁତ୍ଥାନ କ୍ଷେତ୍ରରେ ଏହା ସହାୟକ ହେବ ନାହିଁ ବୋଲି ଜଣାପଡ଼ିଛି। 2022 ପରଠାରୁ ସଙ୍କଟଜନକ ଅର୍ଥନୈତିକ ପରିସ୍ଥିତିରୁ ଶ୍ରୀଲଙ୍କା ମୁକୁଳୁଥିବାବେଳେ ଆମେରିକାର ଶୁଳ୍କ ବୃଦ୍ଧି ଖରାପ ପ୍ରଭାବ ପକାଇବାର ଆଶଙ୍କା ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକୁ ଗ୍ରାହକ ସୁରକ୍ଷାକୁ ଗୁରୁତ୍ୱ ଦେବା ଉପରେ ଜୋର୍ ଦେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକ ବିପଦ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। 5 ମ୍ୟାଚ୍ ବିଶିଷ୍ଟ ମହିଳା କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 4ର୍ଥ T20 ମ୍ୟାଚ୍ରେ ଭାରତ 6 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏମିରେଟ୍ସ ୱାର୍ଲ୍ଡ ଟ୍ରାଫୋର୍ଡ଼ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 126 ରନ୍ ସ୍କୋର୍ କରିଥିଲା। ଏହାର ଜବାବରେ ଭାରତ 17 ଓଭର୍ରେ 4 ୱିକେଟ୍ ବିନିମୟରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଇଂଲଣ୍ଡରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି କ୍ରିକେଟ୍ ସିରିଜ୍ର ତୃତୀୟ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଆରମ୍ଭ ହେବ। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସୂଚନାଯୋଗ୍ୟ, ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ନାମ୍ବିଆ ସହ 2ଟି ବୁଝାମଣାପତ୍ର ସ୍ୱାକ୍ଷର କଲା ଭାରତ। ଆଜି ରାଞ୍ଚିରେ 27ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 50,000ରୁ ଅଧିକ ନିଯୁକ୍ତି ପ୍ରଦାନ କରିବ ରେଳବାଇ। ଶ୍ରୀଲଙ୍କା ଉପରେ 14% ରପ୍ତାନୀ ଶୁଳ୍କକୁ ହ୍ରାସ କଲା ଆମେରିକା। ଏବଂ ମହିଳା କ୍ରିକେଟ୍ ଚତୁର୍ଥ ଟି20 ମ୍ୟାଚ୍ରେ 6 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।